ଯିଶାୟ ଅଧ୍ୟାୟ ତେଇଶ ସ୍ୱର ବିଷୟକ ଭାରକ୍ତି। ହେ ତର୍ଶିସ୍ର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର, କାରଣ ତାହା ଏପରି ଉଚ୍ଛିନ୍ନ ହେଲା ଯେ ତହିଁ ମଧ୍ୟରେ କୌଣସି ଗୃହ ନାହିଁ କି ପ୍ରବେଶିବାର ପଥ ନାହିଁ। କିତିମ୍ ଦେଶରୁ ଏହା ସେମାନଙ୍କ ପ୍ରତି ପ୍ରକାଶିତ ହେଲା। ହେ ଦ୍ୱୀପ ନିବାସୀମାନେ, ତୁମ୍ଭେମାନେ ନୀରବ ହୁଅ। ସମୁଦ୍ର ପାରଗାମୀ ସିଦୋନୀୟ ବଣିକମାନେ ତୁମ୍ଭ ଦେଶକୁ ପରିପୂର୍ଣ୍ଣ କଲେ। ପୁଣି ମହାଜଳରାଶିରେ ସିଓରର ବୀଜ ଓ ନୀଳନଦୀର ଶସ୍ୟ ତାହାର ଆୟ ଥିଲା। ପୁଣି ତାହା ନାନା ଦେଶୀୟମାନଙ୍କର ଗଞ୍ଜ ସ୍ୱରୂପ ଥିଲା। ହେ ସିଦୋନ, ତୁମ୍ଭେ ଲଜ୍ଜିତ ହୁଅ, କାରଣ ସାଗରର ଦୃଢ଼ ଦୁର୍ଗ ଏହି କଥା କହିଅଛି, ଆମ୍ଭେ ପ୍ରସବ ବେଦନା ଭୋଗିନାହୁଁ, ପ୍ରସବ କରିନାହୁଁ, କିଏ ବା ଯୁବକଗଣର ପ୍ରତିପାଳନ କରିନାହୁଁ କି ଯୁବତୀଗଣର ଭରଣ ପୋଷଣ କରିନାହୁଁ। ଏହି ସମ୍ବାଦ ମିଶ୍ରରେ ଉପସ୍ଥିତ ହେଲେ ଲୋକମାନେ ସ୍ୱର ବିଷୟକ ସମ୍ବାଦରେ ଅତ୍ୟନ୍ତ ବ୍ୟଥିତ ହେବେ। ତୁମ୍ଭେମାନେ ପାର ହୋଇ ତର୍ଶିସ୍କୁ ଯାଅ। ହେ ଦ୍ୱୀପ ନିବାସୀମାନେ ହାହାକାର କର, ଏହିକି ତୁମ୍ଭମାନଙ୍କର ଉଲ୍ଲାସକାରିଣୀ ନଗରୀ? ଏହା ପ୍ରାଚୀନ କାଳରେ ହେଁ ପ୍ରାଚୀନ ଥିଲା। ଏହାର ଚରଣ ଦୂରଦେଶରେ ପ୍ରବେଶ କରିବା ପାଇଁ ଏହାକୁ ନେଇଗଲା। ମୁକୁଟ ବିତରଣକାରିଣୀ ସ୍ୱରର ବଣିକମାନେ ରାଜତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ। ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି? ସୈନ୍ୟାଧିପତି ସଦାପ୍ରଭୁ ତାହାର ଭୂଷଣର ଅହଙ୍କାର ଅଶୁଚି କରିବା ଓ ପୃଥିବୀର ସମ୍ଭ୍ରାନ୍ତ ଲୋକ ସମସ୍ତଙ୍କୁ ତୁଚ୍ଛନୀୟ କରିବା ନିମନ୍ତେ ଏହି ମନ୍ତ୍ରଣା କରିଅଛନ୍ତି। ଆଗୋ ତର୍ଶିସ୍ର କନ୍ୟେ, ତୁମ୍ଭେ ନୀଳନଦୀ ତୁଲ୍ୟ ଆପଣା ଦେଶ ମଧ୍ୟ ଦେଇ ଯାଅ। ତୁମ୍ଭର କଟିବନ୍ଧନ ଆଉ ନାହିଁ। ସେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରିଅଛନ୍ତି, ସେ ରାଜ୍ୟ ସକଳକୁ ହଲାଇଅଛନ୍ତି। ସଦାପ୍ରଭୁ କିଣାନର ଦୃଢ଼ ଦୁର୍ଗ ସବୁ ଉଚ୍ଛିନ୍ନ କରିବା ନିମନ୍ତେ ତାହାର ପ୍ରତିକୂଳରେ ଆଜ୍ଞା କରିଅଛନ୍ତି। ପୁଣି ସେ କହିଲେ, ଆଗ ସିଦନର ଉପଦ୍ରୁତେ ଅନୁଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ, ଉଠ ପାର ହୋଇ କିତିମ୍କୁ ଯାଅ, ସେଠାରେ ସୁଦ୍ଧା ତୁମ୍ଭେ କିଛି ବିଶ୍ରାମ ପାଇବ ନାହିଁ। କଲଦୀୟମାନଙ୍କର ଦେଶକୁ ଦେଖ, ଏହି ଲୋକେ ଆଉ ନାହାନ୍ତି। ବନ୍ୟ ଜନ୍ତୁଗଣ ନିମନ୍ତେ ଅସୁରୀୟ ତାହା ନିରୂପଣ କରିଅଛି। ସେମାନେ ଦୁର୍ଗ କରି ତାହାର ଅଟ୍ଟାଳିକା ସକଳ ଉତ୍ପାଟନ କଲେ, ସେ ତାହା କାନ୍ଥଡ଼ାର ଢିପି କଲା। ହେ ତର୍ଶିସ୍ର ଜାହାଜ ସମୂହ, ହାହାକାର କର, କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଉଚ୍ଛିନ୍ନ ହେଲା। ସେଦିନ ଏପରି ଘଟିବ ଯେ ଏକ ରାଜାର ଅଧିକାରର ସମୟ ପ୍ରମାଣେ ସ୍ୱର 70 ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହେବ। 70 ବର୍ଷ ଶେଷ ହେଲା ଉତ୍ତାରେ ବେଶ୍ୟାର ଗୀତ ଅନୁଯାୟୀ ସ୍ୱର ପ୍ରତି ଘଟିବ। ହେ ବିସ୍ମୃତ ବେଶ୍ୟେ, ବୀଣା ନେଇ ନଗର ଭ୍ରମଣ କର। ତୁମ୍ଭେ ଯେପରି ସ୍ମୃତିପଥରେ ଆସିବ, ଏଥିପାଇଁ ମଧୁର ତାଳରେ ବଜାଅ, ଅନେକ ଗୀତ ଗାଅ। ଆହୁରି 70 ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସ୍ୱରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟିଆ ବୃତ୍ତିକି ଫେରିବ। ପୁଣି ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟାବୃତ୍ତି କରିବ, ଆଉ ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ତାହା ଭଣ୍ଡାରରେ ରକ୍ଷା କି ସଞ୍ଚୟ କରାଯିବ ନାହିଁ, କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।